ଆକାଶବାଣୀ ସମ୍ବାଦ ପଢୁଛନ୍ତି ସରିତା ସାହୁ। କେନ୍ଦ୍ର ସରକାର ସମସ୍ତଙ୍କ ପାଇଁ ସମାନ ନ୍ୟାୟନୀତି ଉପରେ ଗୁରୁତ୍ୱ ଦେଉଛି ବୋଲି କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମହାରାଷ୍ଟ୍ର ବିଧାନସଭାର ବିରୋଧୀ ଦଳ ନେତା ପାଞ୍ଚ ଦିନ ପାଇଁ ଗୃହରୁ ନିଲମ୍ବିତ। ଗ୍ଲୋବାଲ୍ ଇଣ୍ଡିଆ ଏଆଇ ଶିଖର ସମ୍ମିଳନୀ 2024 ଆସନ୍ତାକାଲିଠାରୁ ଆରମ୍ଭ ହେବ ନୂଆଦିଲ୍ଲୀରେ। ବ୍ରାଜିଲ୍ରେ ବନ୍ୟା ଏବଂ ଭୂସ୍କଳନ ଯୋଗୁଁ 179 ଜଣଙ୍କ ମୃତ୍ୟୁ ଏବଂ କାର୍ଗିଲ୍ ବିଜୟ ଦିବସ ପାଳନ ଅବସରରେ ଲଦାଖଠାରେ ବାଇକ୍ ର୍ୟାଲି ଆୟୋଜିତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଚଳିତ ବର୍ଷ ସାଧାରଣ ନିର୍ବାଚନରେ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଯୋଗୁଁ ତାଙ୍କୁ ସାଧାରଣ ଜନତାଙ୍କର ସମର୍ଥନ ମିଳିଛି। ସେ କହିଛନ୍ତି ତାଙ୍କ ସରକାର ସମସ୍ତଙ୍କ ପାଇଁ ସମାନ ନ୍ୟାୟନୀତିକୁ ଗୁରୁତ୍ୱ ଦେଉଛି। ଉଭୟ ଗୃହର ମିଳିତ ଅଧିବେଶନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଉପରେ ଉତ୍ତର ଦେଇ ଲୋକସଭାରେ ଶ୍ରୀ ମୋଦି ଏହା କହିଛନ୍ତି। ସାଧାରଣ ନିର୍ବାଚନରେ ଜନସାଧାରଣ ନିଜର ପରିପକ୍ୱତା ଓ ବୁଦ୍ଧି ପ୍ରଦର୍ଶନ କରିଥିବାରୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଦେଶବାସୀ ତାଙ୍କ ସରକାରଙ୍କ ନୀତି ଉଦ୍ଦେଶ୍ୟ ଏବଂ ସମର୍ପଣ ଉପରେ ବିଶ୍ୱାସ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି ତାଙ୍କ ସରକାର ସବ୍କା ସାଥ୍ ସବ୍କା ବିକାଶର ନୀତି ଆଧାରରେ କାର୍ଯ୍ୟ କରୁଛି। ଅଗ୍ନିବୀର ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରସଙ୍ଗରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଗୃହକୁ ବିଭ୍ରାନ୍ତ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ କହିଥିଲେ ଶ୍ରୀ ଗାନ୍ଧି ଦୁର୍ନୀତି ମାମଲାରେ ଜାମିନରେ ଅଛନ୍ତି ଏବଂ ଓବିସି ସମ୍ପ୍ରଦାୟର ଅପମାନିତ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। କଂଗ୍ରେସ ନେତାଙ୍କ ବିରୁଦ୍ଧରେ ଏବେ ମଧ୍ୟ ଅନେକ ମାନହାନୀ ମୋକଦ୍ଦମା ବିଚାରାଧୀନ ରହିଛି ବୋଲି ସେ କହିଛନ୍ତି। ଲୋକସଭା ସହ ଚାରୋଟି ରାଜ୍ୟରେ ହୋଇଥିବା ଏକକାଳୀନ ନିର୍ବାଚନରେ ଏନ୍ଡିଏ ମେଣ୍ଟକୁ ସଫଳତା ମିଳିଛି ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ସମୟରେ ବିରୋଧୀ ଦଳର ସାଂସଦମାନେ ବିଭିନ୍ନ ପ୍ରସଙ୍ଗରେ ଗୃହରେ ପ୍ରତିବାଦ କରିଥିଲେ। ବାଚସ୍କତି ଓମ୍ ବିର୍ଲା ବିରୋଧୀଙ୍କ ଆଚରଣକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ଗୃହରେ ଶୃଙ୍ଖଳା ବଜାୟ ରଖିବାକୁ ଅନୁରୋଧ କରିଥିଲେ। ସଂସଦର ମିଳିତ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଗତକାଲି ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଦେଇଥିବା ମନ୍ତବ୍ୟକୁ ନେଇ ବିଜେପି ସଦସ୍ୟ ବାଂଶୁରୀ ସ୍ୱରାଜ ଆଜି ଲୋକସଭାରେ ଏକ ନୋଟିସ୍ ଆଗତ କରିଥିଲେ। ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ସେ ନୋଟିସ୍ ଆଗତ କରି ଶ୍ରୀ ଗାନ୍ଧି ତାଙ୍କ ଅଭିଭାଷଣରେ ଅନେକ ଭୁଲ୍ ତଥ୍ୟ ଦେଇଥିଲେ ବୋଲି ଅଭିଯୋଗ କରିଥିଲେ। ଏଥିପାଇଁ ତାଙ୍କ ବିରୁଦ୍ଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସେ କହିଥିଲେ। ଅନ୍ୟପକ୍ଷରେ ରାହୁଲ ଗାନ୍ଧି ଲୋକସଭା ବାଚସ୍କତି ଓମ୍ ବିର୍ଲାଙ୍କୁ ଚିଠି ଲେଖି ତାଙ୍କ ଭାଷଣର ହଟାଯାଇଥିବା ଅଂଶକୁ ତଥା ମନ୍ତବ୍ୟକୁ ପୁନରୁଦ୍ଧାର କରିବାକୁ ଅନୁରୋଧ କରିଛନ୍ତି। ମହାରାଷ୍ଟ୍ର ବିଧାନସଭାର ବିରୋଧୀ ଦଳ ନେତା ଅମ୍ବା ଦାସ ଦାନ୍ଭେଙ୍କୁ ପାଞ୍ଚ ଦିନ ପାଇଁ ନିଲମ୍ବିତ କରାଯାଇଛି। ଗୃହରେ ଅସଂସଦୀୟ ଭାଷା ବ୍ୟବହାର କରିଥିବାରୁ ଏହି ଶିବସେନା ନେତାଙ୍କୁ ନିଲମ୍ବନ କରିବା ପାଇଁ ସଂସଦୀୟ ବ୍ୟାପାର ମନ୍ତ୍ରୀ ଚନ୍ଦ୍ରକାନ୍ତ ପାଟିଲ ଗୃହରେ ଏକ ପ୍ରସ୍ତାବ ଆଗତ କରିଥିଲେ। ଏହି ପ୍ରସ୍ତାବ ବହୁମତରେ ପାରିତ ହୋଇଥିଲା। ଗୃହର ଉପାଧ୍ୟକ୍ଷ ନୀଲମ ଗୋରେ କହିଛନ୍ତି ଶ୍ରୀ ଦାନ୍ଭେଙ୍କ ଆଚରଣ ଗୃହର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିଛି। ଏଭଳି ଅସଦାଚରଣକୁ ଅଣଦେଖା କରାଯାଇ ପାରିବ ନାହିଁ ବୋଲି ନିଲମ୍ବନ ଆଦେଶ ପ୍ରଦାନ ସମୟରେ ଶ୍ରୀ ଗୋରେ ଏହା କହିଥିଲେ। ଅନ୍ୟପକ୍ଷରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ କୌଣସି ଆଲୋଚନା ବିନା ଏଭଳି ନିଲମ୍ବନ ଆଦେଶ ଏକତରଫା ବୋଲି ଅଭିଯୋଗ କରିଛନ୍ତି। ନିର୍ବାଚିତ ସଦସ୍ୟଙ୍କୁ ନିଲମ୍ବନ କରିବା ସଂକ୍ରାନ୍ତ ପ୍ରସ୍ତାବ ଉପରେ ଆଲୋଚନା କରାଯିବାର କୌଣସି ନିୟମ ନାହିଁ ବୋଲି ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡ଼ନାବିସ୍ କହିଛନ୍ତି। ମଦ ଦୁର୍ନୀତି ମାମଲାରେ ସିବିଆଇ ଗିରଫକୁ ବିରୋଧ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ପକ୍ଷରୁ ଆଗତ ମାମଲାରେ ଦିଲ୍ଲୀ ହାଇକୋର୍ଟ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଛି। ବିଚାରପତି ଜଷ୍ଟିସ୍ ନୀନା ବନ୍ସଲ କ୍ରିଷ୍ଣାଙ୍କ ଖଣ୍ଡପୀଠ ଏହି ମାମଲାରେ ଆସନ୍ତା 17 ତାରିଖ ସୁଦ୍ଧା ଜବାବ ଦାଖଲ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ଆର୍ଥିକ ହେରଫେର ମାମଲାରେ ଶ୍ରୀ କେଜରିୱାଲ ଏବେ 14 ଦିନ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ଏହି ହାଜତ ମିଆଦ ଆସନ୍ତା 12 ତାରିଖରେ ପୂରଣ ହେବ। ସୂଚନାଯୋଗ୍ୟ ଗତମାସ 26 ତାରିଖରେ ସିବିଆଇ ଏହି ମାମଲାର କେଜରିୱାଲଙ୍କୁ ଗିରଫ କରି ରାଉଜ ଆଭିନ୍ୟୁ କୋର୍ଟରେ ହାଜର କରିଥିଲା। କୋର୍ଟ ପଚରାଉଚରା ଲାଗି ଶ୍ରୀ କେଜରିୱାଲଙ୍କୁ 3 ଦିନ ପାଇଁ ସିବିଆଇ ହେପାଜତକୁ ପଠାଇ ଦେଇଥିଲେ। ତିହାର ଜେଲ୍ରେ ଶ୍ରୀ କେଜରିୱାଲଙ୍କୁ ଜେରା କରିବା ଲାଗି ସ୍ୱତନ୍ତ୍ର ଅଦାଲତ ଗତ ସପ୍ତାହରେ ସିବିଆଇକୁ ଅନୁମତି ପ୍ରଦାନ କରିଥିଲେ। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ମୁମ୍ବାଇରେ ରହୁଥିବା ଆଉ ଜଣେ ପାସ୍ପୋର୍ଟ ଏଜେଣ୍ଟଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଗତକାଲି ଚଢ଼ାଉ କରିଛି। ଚଢ଼ାଉ ସମୟରେ ନଗଦ 1,59,00,000 ଟଙ୍କା ଓ ଅନ୍ୟାନ୍ୟ ଆପତ୍ତିଜନକ କାଗଜପତ୍ର ଓ ଡିଜିଟାଲ୍ ପ୍ରମାଣ ଜବତ କରାଯାଇଛି। ଏହା ପୂର୍ବରୁ ସିବିଆଇ ମୁମ୍ବାଇସ୍ଥିତ ପାସ୍ପୋର୍ଟ କାର୍ଯ୍ୟାଳୟରେ କାର୍ଯ୍ୟରତ ପାସ୍ପୋର୍ଟ ସହାୟକ ଓ ବରିଷ୍ଣ ପାସ୍ପୋର୍ଟ ସହାୟକଙ୍କ ସମେତ 32 ଜଣ ଅଧିକାରୀଙ୍କ ବିରୋଧରେ 12 ମାମଲା ରୁଜୁ କରିଥିଲା। ଏହି ଅଧିକାରୀମାନେ ପାସ୍ପୋର୍ଟ ଏଜେଣ୍ଟଙ୍କ ସହ ନିୟମିତ ଯୋଗାଯୋଗରେ ରହି ଅସମ୍ପୂର୍ଣ୍ଣ କାଗଜପତ୍ର ଆଧାରରେ ପାସ୍ପୋର୍ଟ ପ୍ରସ୍ତୁତ କରିବା କିମ୍ବା ପାସ୍ପୋର୍ଟ ଆବେଦନକାରୀଙ୍କ ବ୍ୟକ୍ତିଗତ ବିବରଣୀରେ ହେରଫେର କରି ବ୍ୟକ୍ତିଗତ ଫାଇଦା ହାସଲ ପାଇଁ ସେମାନଙ୍କ ସହ ଷଡ଼ଯନ୍ତ୍ର କରୁଥିବା ନେଇ ଅଭିଯୋଗ ହୋଇଥିଲା। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆସନ୍ତାକାଲି ନୂଆଦିଲ୍ଲୀରେ ଗ୍ଲୋବାଲ୍ ଇଣ୍ଡିଆ ଏଆଇ ଶିଖର ସମ୍ମିଳନୀ 2024କୁ ଉଦ୍ଘାଟନ କରିବେ। ଦୁଇଦିନ ଧରି ଚାଲିବାକୁ ଥିବା ଏହି ଶିଖର ସମ୍ମିଳନୀରେ କୃତ୍ରିମ ବୁଦ୍ଧିମତାର ପ୍ରୟୋଗ ପ୍ରଶାସନ ଏବଂ ପ୍ରତିଭାକୁ ପ୍ରୋହାହିତ କରିବା ଏବଂ ଏଆଇ ଉଦ୍ଭାବନକୁ ବ୍ୟାପକ କରିବାର ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋଚନା କରାଯିବ। ବିଶ୍ୱସ୍ତରରେ ଆର୍ଟିଫିସିଆଲ୍ ଇଷ୍ଟେଲିଜେନ୍ସ ବିକାଶକୁ ପ୍ରୋହାହିତ କରିବା ଦିଗରେ ଭାରତର ପ୍ରତିଶ୍ରତିବଦ୍ଧ ଥିବାରୁ ଏହି ଶିଖର ସମ୍ମିଳନୀ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ। ଏହି ଶିଖର ସମ୍ମିଳନୀରେ ଅନ୍ତର୍ଜାତୀୟ ପ୍ରତିନିଧି ଏଆଇ ବିଶେଷଜ୍ଞ ଏବଂ ନୀତି ନିର୍ଦ୍ଧାରକମାନେ ଅଂଶଗ୍ରହଣ କରିବେ। ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଜିତେନ୍ ପ୍ରସାଦ ଏହି ଉଦ୍ଘାଟନ ଉତ୍ସବରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। କୋଇଲା ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଏମ୍ ନାଗରାଜୁ ନୂଆଦିଲ୍ଲୀରେ ଉତ୍ପାଦିତ ଏବଂ ଉତ୍ପାଦନ ହେବାକୁ ଥିବା ଏବଂ କାର୍ଯ୍ୟକ୍ଷମ ହେଉନଥିବା କ୍ୟାପ୍ଟିଭ୍ ଏବଂ ବାଣିଜ୍ୟିକ କୋଇଲା ଖଣିଗୁଡ଼ିକର ସ୍ଥିତି ନେଇ ସମୀକ୍ଷା କରିଛନ୍ତି। ଏହି ବୈଠକରେ ଘରୋଇ କୋଇଲା ଉତ୍ପାଦନ ବୃଦ୍ଧି ପାଇଁ ସରକାରଙ୍କ ପ୍ରତିବଦ୍ଧତା ଉପରେ ସେ ଆଲୋକପାତ କରିଥିଲେ। ଶ୍ରୀ ନାଗରାଜୁ ଚଳିତ ଆର୍ଥିକ ବର୍ଷରେ କୋଇଲା ଉତ୍ପାଦନ ବୃଦ୍ଧି ପାଇଁ ସମସ୍ତ ଆବଶ୍ଚନକାରୀଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ। ଏହାସହ କୋଇଲା ଉତ୍ପାଦନ ଲକ୍ଷ୍ୟ ହାସଲ ପାଇଁ ଅଧିକ ପ୍ରୟାସ କରିବାକୁ ପରାମର୍ଶ ଦେଇଥିଲେ। କୋଇଲା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଗତମାସ ଶେଷ ସୁଦ୍ଧା 54 କ୍ୟାପ୍ଟିଭ୍ ଏବଂ ବାଣିଜ୍ୟିକ କୋଇଲା ଖଣି କାର୍ଯ୍ୟକ୍ଷମ ଥିବାବେଳେ ସେଥିମଧ୍ୟରୁ 32 ଖଣି ଶକ୍ତି କ୍ଷେତ୍ରକୁ ଦିଆଯାଇଛି। 10 ଖଣିକୁ କୋଇଲା ବିକ୍ରୟ ପାଇଁ ଏବଂ 12 ଖଣିକୁ ଅନ୍ୟାନ୍ୟ ସଂସ୍ଥାକୁ ଆବଶ୍ଚନ କରାଯାଇଛି। ଚଳିତ ଆର୍ଥିକ ବର୍ଷରୁ 11 ଖଣିରେ କୋଇଲା ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଛି। ବ୍ରାଜିଲ୍ର ଦକ୍ଷିଣାଞ୍ଚଳ ରାଜ୍ୟ ରିଓ ଗ୍ରାଣ୍ଡେ ଡୋ ସୁଲ୍ରେ ବନ୍ୟା ଓ ଭୂସ୍କଳନ ଯୋଗୁଁ 189 ଜଣଙ୍କ ମୃତ୍ୟୁ ଘଟିଥିବାବେଳେ 33 ଜଣ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ସେଠାକାର ବେସାମରିକ ପ୍ରତିରକ୍ଷା ସଂସ୍ଥା କହିଛି ଗୁଏବା ନଦୀରେ ବନ୍ୟା ଓ ଭୂସ୍କଳନ ଯୋଗୁଁ ଦକ୍ଷିଣାଞ୍ଚଳ ରାଜ୍ୟର ପ୍ରାୟ 90% ଅଞ୍ଚଳ ପ୍ରଭାବିତ ହୋଇଛି। ସଂସ୍ଥା ଅନୁଯାୟୀ ଗତ 2 ମଧ୍ୟରେ ଆଶାତୀତ ପାଗ ପରିବର୍ତ୍ତନ ଯୋଗୁଁ ସୃଷ୍ଟ ପରିସ୍ଥିତିରେ 20,39,000 ଉର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 4,50,000 ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଆର୍ଜେଣ୍ଟିନା ଏବଂ ଉରୁଗୁଏ ସୀମାରେ ଅବସ୍ଥିତ ରିଓ ଗ୍ରାଣ୍ଡେ ଡୋ ସୁଲ୍ର ଏକ କୃଷି ଏବଂ ପଶୁ ସମ୍ପଦ ପୂର୍ଣ୍ଣ ଅଞ୍ଚଳରୁ ସୈନିକ ଏବଂ ସ୍ଥାନୀୟ ସ୍ୱେଚ୍ଛାସେବୀଙ୍କ ସହାୟତାରେ 89,000 ଅଧିକ ପ୍ରଭାବିତ ଲୋକ ଏବଂ 15,000 ପଶୁଙ୍କୁ ଉଦ୍ଧାର କରାଯାଇଛି। ଭାରତୀୟ ସେନାର ବୀରତ୍ୱ ଏବଂ ବଳିଦାନକୁ ସ୍କରଣ କରି ଲଦାଖରେ ଆଜି ପୁରୁଣା କାର୍ଗିଲ୍ ସ୍କାରକୀଠାରୁ ରନ୍ଧୁଆ ଟପ୍ ପର୍ଯ୍ୟନ୍ତ ଏକ ବାଇକ୍ ର୍ୟାଲିର ଆୟୋଜନ କରାଯାଇଥିଲା। ସୂଚନାଯୋଗ୍ୟ 1999 କାର୍ଗିଲ୍ ଯୁଦ୍ଧରେ ଭାରତ ପାକିସ୍ତାନ ଉପରେ ବିଜୟ ଲାଭ କରିଥିଲା। କାର୍ଗିଲ୍ ବିଜୟ ଦିବସର 25ତମ ବାର୍ଷିକୀ ପାଳନ ଅବସରରେ ଏହି କାର୍ଯ୍ୟକ୍ରମ ପାଳନ କରାଯାଉଛି। ଭାରତୀୟ ସେନା ଏବଂ ସ୍ୱେଚ୍ଛାସେବୀ ସଂଗଠନ ପନ୍ ପୃଥିପାନୀର ମିଳିତ ସହଯୋଗରେ ଏହି ର୍ୟାଲିର ଆୟୋଜନ କରାଯାଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ବ୍ରିଗେଡିୟର ଜୟଦୀପ ଚାନ୍ଦ ପୁରୁଣା କାର୍ଗିଲ୍ ସ୍କାରକୀରେ ଶହୀଦ ଯବାନଙ୍କ ଉଦ୍ଦେଶ୍ୟରେ ସମ୍ମାନ ପ୍ରଦର୍ଶନ ସ୍ୱରୂପ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ନିକଟରେ ନବୀକରଣ ହୋଇଥିବା କାର୍ଗିଲ୍ କୁଟୀର ଉଦ୍ଘାଟିତ ହୋଇଥିଲା। ଏହି ଐତିହ୍ୟସ୍ଥଳ ପର୍ଯ୍ୟଟକଙ୍କ ପାଇଁ ଜୁନ୍ 2023 ଖୋଲାଯାଇଥିଲା। କେନ୍ଦ୍ର ସରକାର ସମସ୍ତଙ୍କ ପାଇଁ ସମାନ ନ୍ୟାୟ ନୀତି ଉପରେ ଗୁରୁତ୍ୱ ଦେଉଛି ବୋଲି କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମହାରାଷ୍ଟ୍ର ବିଧାନସଭାର ବିରୋଧୀ ଦଳ ନେତା 5 ଦିନ ପାଇଁ ଗୃହରୁ ନିଲମ୍ବିତ। ଗ୍ଲୋବାଲ୍ ଇଣ୍ଡିଆ ଏଆଇ ଶିଖର ସମ୍ମିଳନୀ 2024 ଆସନ୍ତାକାଲିଠାରୁ ଆରମ୍ଭ ହେବ ନୂଆଦିଲ୍ଲୀରେ। ବ୍ରାଜିଲ୍ରେ ବନ୍ୟା ଏବଂ ଭୂସ୍କଳନ ଯୋଗୁଁ 189 ଜଣଙ୍କ ମୃତ୍ୟୁ ଏବଂ କାର୍ଗିଲ୍ ବିଜୟ ଦିବସ ପାଳନ ଅବସରରେ ଲଦାଖଠାରେ ବାଇକ୍ ର୍ୟାଲି ଆୟୋଜିତ।